ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ତୀର ଦୀପ ଜଳାଇବା ଅନ୍ଧକାର ଘେରା ଏ ଧରାରେ ମୁକ ତୀର ଦୀପ ଜଳାଇବା ଗ୍ରାମରେ ନଗରେ ଗିରିକନ୍ଦରରେ ଗ୍ରାମରେ ନଗରେ ଗିରିକନ୍ଦରରେ ଚଳିବା ଲଜିତ ନହିବା ଅନ୍ଧକାର ଘେରା ଏ ଧରାରେ ମୁକତିର ଦୀପ ଜଳାଇବା।
ଜାତି ପାସ କୁହ ମୁକ୍ତି ଅଛି
ପାଶରେ କୁହ ମୁକ୍ତି ଅଛି ଯୀଶୁଙ୍କ ପାଶରେ ନ ରଖିଲ ଯା ମନରେ ଅନ୍ଧକାର ଘେରା ଏ ଧରାରେ ମୁକତିର ଦୀପ ଜଳାଇବା ଗ୍ରାମରେ ନ କରେ ଗିରି କନ୍ଦରରେ ଗ୍ରାମରେ ନ କରେ ଗିରି କନ୍ଦରରେ ଚାଳିବା ଲଜିତ ନହିବା ଅନ୍ଧକାର ଘେରା ଏ ଧରାରେ ମୁକତିର ଦୀପ ଜଳାଇବା ଜଳାଇବା
ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା ଓ ନିଜକୁ ସତର୍କରେ ରଖିବା। ପ୍ରିୟ ଶ୍ରୋତା, ଆଜି ଆମ୍ଭେମାନେ କାଚିକୁଣ୍ଡିଆ ଓ ଅନ୍ୟାନ୍ୟ ରୋଗ ବିଷୟରେ ଆଲୋଚନା କରିବା। ତାହେଲେ ପ୍ରଥମରେ ଚାଲନ୍ତୁ କାଚିକୁଣ୍ଡିଆ ରୋଗ ବିଷୟରେ ଜାଣିବା। ଯଦି ଆପଣମାନେ କାଚିକୁଣ୍ଡିଆରେ ଆକ୍ରାନ୍ତ ହୋଇଅଛନ୍ତି, ଯଦି ଆପଣମାନେ ଏହି ଠିପନ ଗୁଡ଼ାକ ନିୟମିତ ସମୟରେ ବ୍ୟବହାର କରିବ, ନିଶ୍ଚିତ କାଚିକୁଣ୍ଡିଆରୁ ଭଲ ହୋଇଯିବ। ଏକ, ଦିନକୁ 7 ଗୋଟି ନିମ୍ବପତ୍ରକୁ 21 ଦିନ ଚୋବାଇ କରି ଖାଇଲେ କାଚିକୁଣ୍ଡିଆ ଭଲ ହୋଇଥାଏ। ନିମ୍ବପତ୍ର ଫିଟିକିରିକୁ ଗରମ ପାଣିରେ ପକାଇ ଏହି ପାଣିରେ କାଚୁ ଧୋଇ ନଡ଼ିଆ ତେଲ, କର୍ପୂର, ଗନ୍ଧକ ଓ ଚୂନ ଏକତ୍ର ମିଶାଇ ଉଷୁମ କରି ଲଗାଇବ। ଯଦି ଏହା କରିବ କାଚିକୁଣ୍ଡିଆ ଭଲ ହୋଇଯାଇଥାଏ। 15 କନିଅର ପତ୍ରକୁ 5 କଟି କରି ରାଶି ତେଲରେ ଫୁଟାଇବ। ସମସ୍ତ ପତ୍ର ପୋଡ଼ିଗଲେ ଏହାକୁ ଛାଣି ଏହି ତେଲକୁ ଲଗାଇବ। ସମ ପରିମାଣରେ ବଟା ହଳଦୀ ସହିତ ଗୁଡ଼ ମିଶାଇ ଖାଇବ। ଯଦି ଏହିପରି କରିବ ତାହେଲେ କାଚିକୁଣ୍ଡିଆରୁ ଉପଶମ ପାଇବ। ନିମ୍ବୁ ତେଲରୁ କାଚୁରୁ ଲଗାଇବ। ରାଶି ତେଲରେ ଦୁଦୁରି ମିଶାଇ ଏହାକୁ ଫୁଟାଇ କାଚିକୁଣ୍ଡିଆ ବ୍ଲିଚ୍ ଚମଦାରେ ଲେପ ଦେଲେ ଭଲ ହୋଇଥାଏ। କଇଁଫୁଲ କେଶରକୁ ହଳଦୀ ସହିତ ବାଟି ଦେହରେ ଲଗାଇବ, ଏହାଦ୍ୱାରା ଉପକାର ମିଳିଥାଏ। ପ୍ରିୟ ଶ୍ରୋତା, ଏହି ଯେଉଁ ଠିପନ ଗୁଡ଼ାକ ଆପଣମାନଙ୍କୁ ସାହାଯ୍ୟ କରୁଛି, ଏହା ବହୁତ ଭଲ ହେବ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟାମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୈତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ଶାନ୍ତି, ଆନନ୍ଦ ଓ ମଙ୍ଗଳମୟ ଜୀବନରେ ଆପଣଙ୍କୁ ପରିଚାଳନା କରନ୍ତୁ। ତାହାଙ୍କ କରୁଣା ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ଏହି ଆଶାରେ ଚାଲନ୍ତୁ ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲରୁ ତାହାଙ୍କ ବାକ୍ୟରେ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଆମ୍ଭମାନଙ୍କ ପାଇଁ ଯୀଶୁଙ୍କ ସେବା କାର୍ଯ୍ୟ। ପ୍ରିୟ ଶ୍ରୋତା, ସ୍ୱର୍ଗୀୟ ମନ୍ଦିରରେ ବର୍ତ୍ତମାନ ଯୀଶୁ କ'ଣ କରୁଅଛନ୍ତି, ତାହା ସେହି ଧର୍ମଧାମ ଏବଂ ତାର ସେବା କାର୍ଯ୍ୟ ପ୍ରକାଶ କରୁଅଛି ଏବଂ ଆମ୍ଭମାନଙ୍କ ଦୈନନ୍ଦିନ ଜୀବନରେ ଆମକୁ ଆଧ୍ୟାତ୍ମିକ ଜୀବନରେ ଦୃଢ଼ ହେବା ପାଇଁ ଏବଂ ଠିକ୍ ମାର୍ଗରେ ନେବା ପାଇଁ ସେ ବର୍ତ୍ତମାନ ଏହି ପୃଥିବୀରେ କ'ଣ କାର୍ଯ୍ୟ କରୁଅଛନ୍ତି ତାହା ଦର୍ଶାଉଅଛି। ସ୍ୱର୍ଗୀୟ ମନ୍ଦିରର ତଡ଼ଞ୍ଚାରେ ପାର୍ଥିବ ଧର୍ମଧର୍ମ ନିର୍ମାଣ ହୋଇଥିବାରୁ ବର୍ତ୍ତମାନ ଖ୍ରୀଷ୍ଟ ଯେଉଁଠାରେ ସେବା କାର୍ଯ୍ୟ କରୁଅଛନ୍ତି ସେହି ସ୍ୱର୍ଗୀୟ ମନ୍ଦିର ଏହା ପ୍ରତିଫଳନ ରହୁଛି। ପଢ଼ନ୍ତୁ ଯାତ୍ରା ପୁସ୍ତକ 25-40। ଯଦି ପଢ଼ିବେ ଯାହା ପ୍ରାନ୍ତରସ୍ତ ପବିତ୍ର ସ୍ଥାନର ସେବା କାର୍ଯ୍ୟ ଏବଂ ପର୍ବପର୍ବାଣୀ ସମ୍ବନ୍ଧରେ ଏହା ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରେ। ନୂତନ ନିୟମରେ ପବିତ୍ର ଧର୍ମଧର୍ମର ଏକ ସଂକ୍ଷିପ୍ତ ସାରାଂଶ ଦୃଷ୍ଟିଗୋଚର ହୁଏ। ଯଦି ଆପଣ ପଢ଼ିବେ Hebrews 9:1-5, ସାଧୁ ପାଉଲ ଏଠି ଲେଖନ୍ତି ଏହିପରି, ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ବନ୍ଧୀୟ ନାନା ବିଧିବିଧାନ ଓ ଗୋଟିଏ ପାର୍ଥିବ ସ୍ଥାନ ଥିଲା। ସେଥିରେ ପ୍ରଥମ ଭାଗରେ ଦୀପ, ବୃକ୍ଷ, ମେଜ ଓ ଦର୍ଶନୀ ରୁଟି ଥିଲା, ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି। ପୁଣି ଦ୍ୱିତୀୟ ଜବନିକାର ପାଶ୍ଚାତ୍ୟରେ ତମ୍ବୁର ଯେଉଁ ଭାଗ ଥିଲା ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି। ସେଠାରେ ସୁବର୍ଣ୍ଣର ଧୂପଦେବୀ ଓ ଚତୁର୍ଥ ପାର୍ଶ୍ୱ ସୁବର୍ଣ୍ଣ ମଣ୍ଡିତ ନିୟମ ସିନ୍ଧୁକ ଥିଲା। ସେହି ନିୟମ ସିନ୍ଧୁକରେ ମାନ୍ନା ରଖାଯାଇଥିବା ଗୋଟିଏ ସୁବର୍ଣ୍ଣର ପାତ୍ର, ହାରଙ୍କ ମଜୁରିତ ଯକ୍ଷି ଓ ନିୟମର ଦୁଇ ପସ୍ତର ଫଲକ ଥିଲା। ଆଉ ତାହା ଉପରେ ପାପଛାଦନ ଛାୟା କରୁଥିବା ଈଶ୍ୱରଙ୍କ ଗୌରବ ସୂଚକ ଦୁଇଟି କିରୁବ ଥିଲେ। ସେହି ସବୁ ବିଷୟରେ ଏବେ ଆମ୍ଭେମାନେ ବିଶେଷ କହି ନପାରୁ। ଏହିପରି ସାଧୁ ପାଉଲ ଲେଖନ୍ତି Hebrews 9:1-5 ପର୍ଯ୍ୟନ୍ତ। ପ୍ରିୟ ଶ୍ରୋତା, ମନ୍ଦିରରେ ଦୁଇଟି ବଖରା ଥିଲା, ପବିତ୍ର ସ୍ଥାନ ଆଉ ମହାପବିତ୍ର ସ୍ଥାନ। ମନ୍ଦିର ସାମନାରେ ଅଗଣା ଥିଲା, ଅଗଣାରେ ଥିବା ପିତ୍ତଳ ଯଜ୍ଞଦେବୀରେ ଯାଜକ ବଳି ଉତ୍ସର୍ଗ କରୁଥିଲେ ଏବଂ କୁଣ୍ଡରେ ସେମାନେ ଧୁଆ ହୋଇ ହେଉଥିଲେ। ପିତ୍ତଳ ଯଜ୍ଞଦେବୀରେ ବଳି ଉତ୍ସର୍ଗ ବିଷୟ ଯୀଶୁଙ୍କ ପ୍ରତୀକ, ଯିଏ ଜଗତର ପାପଭାର ବହି ନେବା ପାଇଁ ଈଶ୍ୱରଙ୍କ ମେଷ ଶାବକ ଭାବେ କୃଷ ମୃତ୍ୟୁବରଣ କରିଥିଲେ। ଯେତେବେଳେ ଜଣେ ଅନୁତପ୍ତ ପାପୀ ତାର ବଳିଦାନ ନେଇ ଦେବୀକୁ ଆସି ନିଜର ପାପ ସ୍ୱୀକାର କରେ, ସେତେବେଳେ ସେ କ୍ଷମା ପାଇଁ ପବିତ୍ର ବା ଶୁଚି ବୋଲି ବିବେଚିତ ହେଉଥିଲା। ପ୍ରିୟ ଶ୍ରୋତା, ଠିକ୍ ଆଜି ମଧ୍ୟ ଏହିପରି ଭାବେ ଯୀଶୁଙ୍କ ରକ୍ତ ଦେଇ ଜଣେ ପାପୀ କ୍ଷମା ପାଇ ପବିତ୍ର ବୋଲି ଗଣ୍ୟ ହୋଇଥାଏ। ପଢ଼ନ୍ତୁ John 1:9 ଏହା ଆମେ ପାଉଛୁ। John 8:12 କହେ, ଏହାର ଅର୍ଥ ଯୀଶୁ କଦାପି ବିଫଲ ହୁଅନ୍ତି ନାହିଁ। ଏଠି କହୁଛି ଜଗତର ଜ୍ୟୋତି। ପ୍ରଥମ ବଖରାରେ ଅର୍ଥାତ୍ ପବିତ୍ର ସ୍ଥାନରେ ସାତଟି ଶାଖାରେ ବିଭକ୍ତ ଦୀପବୃକ୍ଷ ଅନବରତ ଭାବେ ପ୍ରଜ୍ୱଳିତ ହୋଇ ରହିଥିଲା। ଏହାର ଅର୍ଥ ଯୀଶୁ କଦାପି ବିଫଲ ହୁଅନ୍ତି ନାହିଁ। ଏହି କାରଣରୁ John 8:12 କହେ, ଯୀଶୁ ହେଉଛନ୍ତି ଜଗତର ଜ୍ୟୋତି। ମେଜ ଉପରେ ଥିବା ସର୍ବଦା ରହିଥିବା ରୁଟି ଆମର ଶାରୀରିକ ଓ ଆଧ୍ୟାତ୍ମିକ ଶୁଦ୍ଧତାକୁ ପରମେଶ୍ୱର ଦୂର କରିବା ବିଷୟକୁ ବୁଝାଉଅଛି। ଜୀବନ ରୁଟି John 6:35। ଧୂପର ସୁବର୍ଣ୍ଣ ଦେବୀ ଈଶ୍ୱରଙ୍କ ସମ୍ମୁଖରେ ଆମ ନିମନ୍ତେ ଯୀଶୁଙ୍କ ପ୍ରାର୍ଥନା ମୂଳକ ସେବା କାର୍ଯ୍ୟକୁ ସୂଚାଉଅଛି। ପଢ଼ନ୍ତୁ Prakashita 8:3-4। ତୃତୀୟ ବଖରା, ମହାପବିତ୍ର ସ୍ଥାନ। ଏଥିରେ ସୁବର୍ଣ୍ଣ ମଣ୍ଡିତ ନିୟମ ସିନ୍ଧୁକ ଅଛି, ଏହାର ଈଶ୍ୱରଙ୍କ ସିଂହାସନ ବୁଝାଉଅଛି। ଏହାର ପାପାଚ୍ଛାଦନକାରୀ ବା ଅନୁଗ୍ରହ ସିଂହାସନର ଅର୍ଥ ଯେଉଁମାନେ ଈଶ୍ୱରଙ୍କ ନୈତିକ ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି ସେମାନଙ୍କ ତରଫରୁ ଅନବରତ ପ୍ରାର୍ଥନା କରିବା ପାଇଁ ଖ୍ରୀଷ୍ଟ ଆମ ନିଜେ ବା ଆମ ନିମନ୍ତେ ମହାଯାଜକ ଭାବେ କାର୍ଯ୍ୟ କରୁଅଛନ୍ତି ଈଶ୍ୱରଙ୍କ ଯେଉଁ ଦଶାଜ୍ଞା ଦୁଇ ପ୍ରସ୍ତର ଫଳରେ ଲେଖିଅଛନ୍ତି ତାହା ଅନୁଗ୍ରହ ସିଂହାସନ ତଳେ ରହିଛି ନିୟମ ସିନ୍ଦୁକର ଉଭୟ ପାର୍ଶ୍ୱରେ ଅନୁଗ୍ରହ ସିଂହାସନ ଉପରେ ଗୌରବର ଆଚ୍ଛାଦିତ କରିଥିବା ସୁବର୍ଣ୍ଣ ମଣ୍ଡିତ କିରୁବ ବିଦ୍ୟମାନ ଏହି ଦୁଇ କିରୁବ ମଧ୍ୟରେ ଏକ ଗୌରବମୟ ଆଲୋକ ଉଦ୍ଭାସିତ ଅଟେ ଏହାର ଅର୍ଥ ଈଶ୍ୱର ନିଜେ ଉତ୍ପୋଷିତ ଥିବା ବିଷୟକୁ ବୁଝାଏ ଯାଜକମାନେ ଯେତେବେଳେ ଅଗଣାରେ ଲୋକମାନଙ୍କ ନିମନ୍ତେ ଧାର୍ମିକ ସେବା କାର୍ଯ୍ୟ ସେମାନଙ୍କ ନିମନ୍ତେ କରୁଥାନ୍ତେ ପବିତ୍ର ସ୍ଥାନର ଦୃଶ୍ୟ ଯେପରି ତାହାର ବାହାର ଲୋକ ଦେଖି ନ ପାରନ୍ତି ସେଥିପାଇଁ ଏକ ପର୍ଦ୍ଦା ଟଙ୍ଗାଯାଇଥାଏ ଯେଉଁ ଯାଜକମାନେ ପ୍ରଥମ ବଖରା ଅର୍ଥାତ୍ ପବିତ୍ର ସ୍ଥାନକୁ ପ୍ରବେଶ କରନ୍ତି ମହାପବିତ୍ର ସ୍ଥାନ ଦୃଶ୍ୟ ନ ଦେଖିବା ପାଇଁ ତା ସମ୍ମୁଖରେ ଏକ ବିଚ୍ଛେଦ ବସ୍ତ୍ର ଓହଲିଆ ଥାଏ ଯୀଶୁ ଯେତେବେଳେ କୃଷରେ ମୃତ୍ୟୁବରଣ କଲେ ମହାପବିତ୍ର ସ୍ଥାନରେ ଟଣାଯାଇଥିବା ପର୍ଦ୍ଦା କ'ଣ ହେଲା ଯଦି ଆପଣ ମାଥ୍ୟୁ 27:51 ପଢ଼ିବେ ସେଠି ଆମେ ପାଉଛୁ ପୁଣି ଦେଖ ମନ୍ଦିରର ବିଚ୍ଛେଦ ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା ପ୍ରିୟ ଶ୍ରୋତା ଯୀଶୁଙ୍କ ମୃତ୍ୟୁ ସମୟରେ ମହାପବିତ୍ର ସ୍ଥାନର ଦୃଶ୍ୟ ସବୁ ଦେଖାଗଲା ଯୀଶୁଙ୍କ ମୃତ୍ୟୁ ପରେ ପବିତ୍ର ଈଶ୍ୱର ଓ ବିଶ୍ୱସ୍ତ ବିଶ୍ୱାସୀ ମଧ୍ୟରେ ବିଚ୍ଛେଦ ବସ୍ତ୍ର ରହିବାର ଆଉ କୌଣସି ଆବଶ୍ୟକ ନାହିଁ ଈଶ୍ୱରଙ୍କ ଉପସ୍ଥିତିରେ ଆମକୁ ପହଞ୍ଚାଇ ଦେବାକୁ ଆମ୍ଭମାନଙ୍କ ମହାଯାଜକ ଯୀଶୁ କାର୍ଯ୍ୟ କରନ୍ତି ଆମେ ସ୍ୱର୍ଗୀୟ ସିଂହାସନ ନିକଟବର୍ତ୍ତୀ ଅଟୁ କାରଣ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଯୀଶୁ ଆମ୍ଭମାନଙ୍କର ମହାଯାଜକ ଅଟନ୍ତି ପିତାଙ୍କ ପ୍ରେମମୟ ହୃଦୟ ମଧ୍ୟରେ ଏବଂ ତାହାଙ୍କ ଉପସ୍ଥିତିରେ ଆମକୁ ନେବା ପାଇଁ ଯୀଶୁ ସକ୍ଷମ ଅଟନ୍ତି ତେଣୁ ଆସନ୍ତୁ ପ୍ରିୟ ଶ୍ରୋତା ଆମେ ସେଇ ନିକଟବର୍ତ୍ତୀ ହେବା ଯେଉଁ ଯୀଶୁ ଖ୍ରୀଷ୍ଟ ତୁମ ପାଇଁ ମୋ ପାଇଁ ସମସ୍ତଙ୍କ ପାଇଁ କୃଷରେ ଜୀବନଦାନ ଦେଲେ ଆଉ ସେହି ଜୀବନଦାନ ଦ୍ୱାରା ଆମେ ମୁକ୍ତି ଲାଭ ପାଇପାରିବା ଏହି ଯୋଗୁଁ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ମଧୁର ନାମରେ ପ୍ରାର୍ଥନା କରିବା ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର ଧନ୍ୟବାଦ ଉତ୍ସର୍ଗ କରୁଅଛ ପ୍ରଭୁ ତୁମ ଯେଉଁ ସେବା କାର୍ଯ୍ୟ ଆମ ପାଇଁ କରୁଅଛ କରିସାରିଅଛ ଯେଉଁ ସେବା କାର୍ଯ୍ୟ ବର୍ତ୍ତମାନ ଚାଲିଅଛି ସ୍ୱର୍ଗରେ ତାହା ପାଇଁ ଆମେ ଧନ୍ୟବାଦ ଅର୍ପଣ କରୁଅଛୁ ହେ କ୍ଷମାମୟ ପରମେଶ୍ୱର ଆମ ପାପ ସବୁ କ୍ଷମା କର ଶକ୍ତିରେ ଜ୍ଞାନରେ ବୁଦ୍ଧିରେ ପରିପୂର୍ଣ୍ଣ କର ଆଶିଷରେ ଭରାଇ ଦିଅ ଯେପରିକି ତୁମ ସେହି ବାକ୍ୟରେ ଆମେ ବିଶ୍ୱାସ କରି ନିଜ ଜୀବନକୁ ଆଗକୁ ବଢ଼ାଇ ପାରିବୁ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର ଆଉ ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ ଶୁଣି ଗ୍ରହଣ କର ଆମେନ୍
ଦେଇ କ୍ଷମାଦାନ ହେଲ ପ୍ରଭୁ ତୁମେ ମହାନ ହେଲ ପ୍ରଭୁ ତୁମେ ମହାନ ପାପୀ ମନୁଷ୍ୟକୁ দেই ক্ষমা দান, এলো প্রভু তুমি মহান, এলো প্রভু তুমি মহান। সেই অদ্বিতীয় নাম জগতে কেবল তুম, সেই অদ্বিতীয় নাম জগতে কেবল তুম, করুছি মানব আজি অন্তরে স্মরণ, অন্তরে স্মরণ। মনুষ্যকু দেই ক্ষমা দান, এলো প্রভু তুমি মহান, এলো প্রভু তুমি মহান। প্রকৃত জ্ঞান তুমি রক্ষিবা হি আত্মিক ধ্যান, এই মিনতি তুম পয়রে লভিবাকু দিয়াহে চাঞ্চল্য মন। হে প্রভু প্রকৃত জ্ঞান তুমি রক্ষিবা হি আত্মিক ধ্যান, এই মিনতি তুম পয়রে লভিবাকু দিয়াহে চাঞ্চল্য মন। সেই অদ্বিতীয় নাম জগতে কেবল তুম, সেই নাম জগতে কেবল তুম, করুছি মানব আজি অন্তরে স্মরণ, অন্তরে স্মরণ। পাপী মনুষ্যকু দেই ক্ষমা দান, এলো প্রভু তুমি মহান, এলো প্রভু তুমি মহান। ভিক্ষা করু কর গ্রহণ, প্রার্থনাম কর শ্রবণ, আশীর্বাদে ভরহে নেউ শরণ। ও করু ছুয়ারি এ দিন জন, গ্রহণ প্রার্থনা কর শ্রবণ, আশীর্বাদে ভরহে নেউ শরণ। সেই অদ্বিতীয় নাম জগতে কেবল তুম, সেই অদ্বিতীয় নাম জগতে কেবল তুম, করুছি মানব আজি অন্তরে স্মরণ, অন্তরে ସ୍ମରଣ ପାପୀ ମନୁଷ୍ୟକୁ ଦେଇ କ୍ଷମାଦାନ ହେଲ ପ୍ରଭୁ ତୁମେ ମହାନ ହେଲ ପ୍ରଭୁ ତୁମେ ମହାନ ପାପୀ ମନୁଷ୍ୟକୁ ଦେଇ କ୍ଷମାଦାନ ହେଲ ପ୍ରଭୁ ତୁମେ ମହାନ ହେଲ ପ୍ରଭୁ ତୁମେ ମହାନ
ସେହି ଅଦ୍ୱିତୀୟ ନାମ ଜଗତେ କେବଳ ତୁମ ସେହି ଅଦ୍ୱିତୀୟ ନାମ ଜଗତେ କେବଳ ତୁମ କରୁଛି ମାନବ ଆଜି ଅନ୍ତରେ
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত পাই আমার এই ঠিকার যোগাযোগ করতু আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org